ପ୍ରେରିତ ନଅ ଏହି ସମୟରେ ସାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ। ଡାମାସ୍କସର ଉପାସନା ଗୃହମାନଙ୍କରେ ପ୍ରଭୁଙ୍କ ଅନୁଗାମୀମାନଙ୍କୁ ପାଇଲେ ବନ୍ଦୀ କରି ଜିରୁସାଲମକୁ ଧରି ଆଣିବା ପାଇଁ ପ୍ରଧାନ ଯାଜକଠାରୁ ଅନୁମତିପତ୍ର ମାଗିଲେ। ସାଉଲ ଡାମାସ୍କସ୍ ସହର ନିକଟବର୍ତ୍ତୀ ହେବା ସମୟରେ ହଠାତ୍ ଆକାଶରୁ ଏକ ଜ୍ୟୋତି ତାଙ୍କ ଚତୁର୍ଦ୍ଦିଗରେ ଝଲସି ଉଠିଲା। ସେ ତଳେ ପଡ଼ିଗଲେ ଏବଂ ଏକ ବାଣୀ ଶୁଣିଲେ, ସାଉଲ ସାଉଲ ତୁମେ କାହିଁକି ମୋତେ ନିର୍ଯାତନା କରୁଛ? ସେ କହିଲେ, ପ୍ରଭୁ ଆପଣ କିଏ? ପୁନର୍ବାର ସେହି ବାଣୀ ଶୁଣାଗଲା, ତୁମ୍ଭେ ଯାହାକୁ ନିର୍ଯାତିତ କରୁଛ ମୁଁ ସେହି ଯୀଶୁ। ଉଠ, ସହରକୁ ଯାଅ, କ'ଣ କରିବାକୁ ହେବ ସେଠାରେ ତୁମକୁ ଜଣାଇ ଦିଆଯିବ। ସାଉଲଙ୍କ ସହଯାତ୍ରୀମାନେ ନିର୍ବାକ ହୋଇ ଅଟକିଗଲେ। ସେମାନେ ସେହି ବାଣୀ ଶୁଣିଲେ କିନ୍ତୁ କାହାକୁ ଦେଖିପାରିଲେ ନାହିଁ। ସାଉଲ ଉଠି ଆଖି ଖୋଲିଲେ କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଡାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ। ତିନି ଦିନ ପର୍ଯ୍ୟନ୍ତ ସେ ଦେଖିପାରିଲା ନାହିଁ ଓ ସେହି ସମୟରେ ଭୋଜନପାନ କଲେ ନାହିଁ। ଡାମାସ୍କସ୍ରେ ହନନୀୟ ନାମକ ଜଣେ ଖ୍ରୀଷ୍ଟିଆନ ଥିଲେ। ସେ ଏକ ଦର୍ଶନ ପାଇଲେ। ପ୍ରଭୁ ତାଙ୍କୁ କହିଲେ, ହନନୀୟ। ସେ ଉତ୍ତର ଦେଲେ, ହେ ପ୍ରଭୁ କୁହନ୍ତୁ। ପ୍ରଭୁ କହିଲେ, ପ୍ରସ୍ତୁତ ହୁଅ, ସଳଖ ନାମକ ରାସ୍ତା ଧରି ଜିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ସାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି। ହନନୀୟ ନାମକ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ହସ୍ତାର୍ପଣ କଲେ ସେ ଦୃଷ୍ଟି ଫେରି ପାଇବେ ବୋଲି ଦର୍ଶନ ଲାଭ କରିଛନ୍ତି। ହନନୀୟ କହିଲେ, ପ୍ରଭୁ, ଏହି ବ୍ୟକ୍ତି ଜେରୁସାଲେମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛି ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି, ଆଉ ସେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତାପତ୍ର ନେଇ ଡାମାସ୍କସ୍ରେ ଆପଣଙ୍କର ଉପାସକମାନଙ୍କୁ ଧରି ନେଇ ଯିବା ପାଇଁ ଆସିଛି। ପ୍ରଭୁ ତାଙ୍କୁ କହିଲେ, ଯାଅ, ଇହୁଦୀ ଅଣ ଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ ମୋ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି। ମୋ ପାଇଁ ସେ ଯେଉଁସବୁ କ୍ଲେଶ ଭୋଗ କରିବ ମୁଁ ନିଜେ ତାକୁ ଜଣାଇବି। ହନନୀୟ ଗଲେ, ସାଉଲ ଥିବା ଗୃହରେ ପ୍ରବେଶ କରି ତାଙ୍କ ଉପରେ ହାତ ରଖିଲେ। ସେ କହିଲେ, ଭାଇ ସାଉଲ, ଏଠାକୁ ଆସିବା ପଥରେ ଯେଉଁ ପ୍ରଭୁ ଯୀଶୁ ତୁମକୁ ଦର୍ଶନ ଦେଲେ ସେ ମୋତେ ପଠାଇଛନ୍ତି ଯେପରି ଆଉ ଥରେ ତୁମେ ଦୃଷ୍ଟି ପାଇବ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ। ସେହି କ୍ଷଣି ସାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା ଓ ସେ ଆଉ ଥରେ ଦେଖିବାକୁ ସମର୍ଥ ହେଲେ। ସେ ଉଠି ଜଳଦୀକ୍ଷା ଗ୍ରହଣ କଲେ ଓ ଭୋଜନପାନ କରି ବଳ ପାଇଲେ। ସାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଡାମାସ୍କସ୍ରେ କିଛି ଦିନ ରହିଲେ। ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ଏକଥା ପ୍ରଚାର କରିବାକୁ ଲାଗିଲେ। ଯେଉଁମାନେ ତାଙ୍କ କଥା ଶୁଣିଲେ ସେମାନେ ଆଚମ୍ବିତ ହୋଇ ପଚାରିଲେ, ଜେରୁସାଲେମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା ଏ କ'ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇଯିବା ଉଦ୍ଦେଶ୍ୟରେ ସେ କ'ଣ ଏଠାକୁ ଆସିନଥିଲା? କିନ୍ତୁ ସାଉଲଙ୍କ ପ୍ରଚାର ଅତୀବ ଶକ୍ତିଶାଳୀ ଥିଲା। ଯୀଶୁ ଯେ ମସିହ ଏ ସମ୍ବନ୍ଧରେ ତାଙ୍କର ପ୍ରମାଣ ଏତେ ଯୁକ୍ତିସଙ୍ଗତ ଥିଲା ଯେ ଡାମାସ୍କସ୍ରେ ବାସ କରୁଥିବା ଇହୁଦୀମାନେ ତାଙ୍କର କୌଣସି କଥାର ଉତ୍ତର ଦେଇପାରିନଥିଲେ। ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ସାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ। କିନ୍ତୁ ସାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ। ତାଙ୍କୁ ହତ୍ୟା କରିବା ପାଇଁ ଦିନରାତି ସେମାନେ ନଗର ଦ୍ୱାର ସବୁ ଜଗି ରହିଲେ। କିନ୍ତୁ ଦିନେ ରାତିବେଳେ ସାଉଲଙ୍କ ଶିଷ୍ୟମାନେ ତାଙ୍କୁ ଗୋଟିଏ ଟୋକେଇରେ ରଖି ପାଚେରୀର ଏକ ଖୋଲା ବାଟ ଦେଇ ତଳକୁ ଖସାଇଦେଲେ। ସାଉଲ ଜେରୁସାଲେମକୁ ଯାଇ ଶିଷ୍ୟମାନଙ୍କ ସହିତ ଯୋଗ ଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଜଣେ ଶିଷ୍ୟ ବୋଲି ସେମାନେ ଆଦୌ ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ଭୟ କରୁଥିଲେ। କିନ୍ତୁ ପରେ ବର୍ଣ୍ଣବା ତାଙ୍କୁ ପ୍ରେରିତ ଶିଷ୍ୟମାନଙ୍କ ପାଖକୁ ନେଇଯାଇ ଡାମାସ୍କସ୍ ପଥରେ ସାଉଲ କିପରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ କିପରି ତାଙ୍କୁ କଥା କହିଥିଲେ ଏସବୁ ବିଷୟ ସେମାନଙ୍କୁ ବୁଝାଇ କହିଲେ। ଡାମାସ୍କସ୍ରେ ଯୀଶୁଙ୍କ ନାମରେ ସାଉଲ କିପରି ନିର୍ଭୀକ ଭାବରେ ପ୍ରଚାର କରିଥିଲେ ସେମାନଙ୍କୁ ବିଶଦ ଭାବରେ ବର୍ଣ୍ଣନା କରି କହିଲେ। ଏହାପରେ ସାଉଲ ପ୍ରେରିତ ଶିଷ୍ୟମାନଙ୍କ ସଙ୍ଗରେ ରହିଲେ ଓ ଜେରୁସାଲେମର ଚାରିଆଡ଼କୁ ଯାଇ ସାହସର ସହିତ ପ୍ରଭୁଙ୍କ ନାମରେ ପ୍ରଚାର କଲେ। ଏସବୁ ବିଷୟରେ ସେ ଗ୍ରୀକ୍ ଭାଷାବାଦୀ ଇହୁଦୀମାନଙ୍କ ସହିତ ମଧ୍ୟ ତର୍କବିତର୍କ କଲେ, କିନ୍ତୁ ସେମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲେ। ବିଶ୍ୱାସୀମାନେ ଏକଥା ଜାଣିପାରି ସାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ସିସ୍କୁ ପଠାଇଦେଲେ। ଜିହୁଦା, ଗାଲିଲି ଓ ସମୀରଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟରେ ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରାତ୍ମାଙ୍କର ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା। ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ। ପିତର ବିଭିନ୍ନ ସ୍ଥାନରେ ଭ୍ରମଣ କରୁ କରୁ ଥରେ ଲୁଦାରେ ବାସ କରୁଥିବା ପ୍ରଭୁଙ୍କ ଲୋକମାନଙ୍କୁ ସାକ୍ଷାତ କରିବାକୁ ଗଲେ। ସେଠାରେ ଏନିଓ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଲେ। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ 8 ବର୍ଷ ଧରି ବିଛଣାରୁ ଉଠିପାରୁନଥିଲେ। ପିତର ତାଙ୍କୁ କହିଲେ, ଏନିଓ, ଯୀଶୁଖ୍ରୀଷ୍ଟ ତୁମକୁ ସୁସ୍ଥ କରିଛନ୍ତି, ଉଠ, ତୁମର ବିଛଣା ସଜାଡ଼। ସେହି କ୍ଷଣି ଏନିଓ ଉଠି ଠିଆ ହେଲେ। ଏହା ଦେଖି ଲୁଦା ଓ ସାରଣରେ ବାସ କରୁଥିବା ଲୋକମାନେ ସମସ୍ତେ ପ୍ରଭୁଙ୍କ ଆଡ଼କୁ ମନ ଫେରାଇଲେ। ଜୋପାରେ ତାବିଥା ନାମ୍ନି ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ ହରିଣୀ ଥିଲା। ସେ ତାଙ୍କର ସମସ୍ତ ସମୟ ସତ୍କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ। ସେହି ସମୟରେ ଅସୁସ୍ଥ ହୋଇ ସେ ପ୍ରାଣତ୍ୟାଗ କଲେ। ବନ୍ଧୁମାନେ ତାଙ୍କ ଶରୀରକୁ ସ୍ନାନ କରାଇ ଉପର ମହଲାରେ ଶୁଆଇ ଦେଲେ। ଜୋପା ଲୁଦାଠାରୁ ଦୂରରେ ନଥିଲା। ପିତର ଲୁଦାରେ ଅଛନ୍ତି ବୋଲି ଶୁଣି ଜୋପାରେ ଥିବା ବିଶ୍ୱାସୀମାନେ 2 ଜଣ ଲୋକଙ୍କୁ ତାଙ୍କ ନିକଟକୁ କହି ପଠାଇଲେ, ଦୟାକରି ଶୀଘ୍ର ଆମ ପାଖକୁ ଆସନ୍ତୁ। ପିତର ପ୍ରସ୍ତୁତ ହୋଇ ସେମାନଙ୍କ ସଙ୍ଗରେ ଗଲେ। ସେଠାରେ ସେ ପହଞ୍ଚିବା କ୍ଷଣି ଲୋକମାନେ ତାଙ୍କୁ ଉପର କୋଠରୀକୁ ନେଇଗଲେ। ସେଠାରେ ବିଧବାମାନେ ତାଙ୍କୁ ଘେରିଯାଇ କାନ୍ଦି କାନ୍ଦି ଦର୍କାସ୍ ବଞ୍ଚିଥିବା ସମୟରେ ସିଲେଇ କରିଥିବା ପୋଷାକ ଓ ଲୁଗାସବୁ ତାଙ୍କୁ ଦେଖାଇଲେ। ପିତର ସମସ୍ତଙ୍କୁ କୋଠରୀରୁ ବାହାର କରିଦେଲେ ଓ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତାପରେ ସେ ଦର୍କାସର ମୃତ ଶରୀର ଆଡ଼କୁ ଚାହିଁ କହିଲେ, ଟବିଥା, ଉଠ। ଦର୍କାସ୍ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। ପିତର ହାତ ବଢ଼ାଇ ତାଙ୍କୁ ଉଠାଇଲେ। ତାପରେ ସମବେତ ହୋଇଥିବା ସମସ୍ତ ବିଶ୍ୱାସୀ ଓ ବିଧବାମାନଙ୍କୁ ଡାକି ଦର୍କାସ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ଏହି ସମ୍ବାଦ ଜୋପାର ଚାରିଆଡ଼େ ବ୍ୟାପିଗଲା ଓ ଅନେକ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ। ପିତର ଅନେକ ଦିନ ପର୍ଯ୍ୟନ୍ତ ଜୋପାରେ ସିମୋନ ନାମକ ଜଣେ ଚର୍ମକାର ଘରେ ରହିଲେ।